ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନତାକୁ ଦୃଢ଼ କରି ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତି ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ ଦେଶମାନଙ୍କ ବାଚସ୍ପତି ଓ ପ୍ରିଜାଇଡିଂ ଅଫିସରଙ୍କ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ। ଇରାନ୍ର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଜଟିଳ ହେଉଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି କଲା ବୈଦେଶିକ ମନ୍ତ୍ରଣାଳୟ। ଦେଶର ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ସେନା ଦିବସ। ଦୁଇଦିନିଆ ଗସ୍ତରେ ଯାଇ ପଞ୍ଜାବରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। ଭାରତରେ ଗଣତନ୍ତ୍ର କହିଲେ ଶେଷତମ ବ୍ୟକ୍ତି ପାଖରେ ପହଞ୍ଚିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କୌଣସି ବାଛ ବିଚାର ନ କରି ସେମାନଙ୍କ ମଙ୍ଗଳ କରିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀରେ ସମ୍ବିଧାନ ସଦନରେ ରାଜ୍ୟଗୋଷ୍ଠୀ ଦେଶମାନଙ୍କ ବାଚସ୍କତି ଏବଂ ପ୍ରିଜାଇଡିଂ ଅଫିସରମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ତା'ର ବିଭିନ୍ନତାକୁ ବ୍ୟବହାର କରି ଗଣତନ୍ତ୍ରକୁ ସୁଦୃଢ଼ କରିପାରିଛି। ସେ କହିଛନ୍ତି, ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ପ୍ରକ୍ରିୟା ଗତି, ସ୍ଥାୟିତ୍ୱ ଏବଂ ଗଣତାନ୍ତ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି। ଗତ କିଛି ବର୍ଷ ମଧ୍ୟରେ ଦେଶର 25 କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
इस बार की कॉन्फ्रेंस का एक प्रमुख लक्ष्य ये भी है कि कैसे हम अलग अलग तरीकों से पार्लियामेंट्री डेमोक्रेसी की नॉलेज और अंडरस्टैंडिंग को प्रमोट करें। इसमें स्पीकर्स और प्रिसाइडिंग ऑफिसर्स दोनों की भूमिका बहुत महत्वपूर्ण है। ये काम लोगों को देश के डेमोक्रेटिक प्रोसेस में बड़ी भूमिका से जोड़ने का काम है। भारत की संसद पहले से ही ऐसे काम को कर रही है।
श्री मोदी कहते, देश यार विभिन्नता को ଦୃଢ଼ କରି ଆଜି ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତିରେ ପରିଣତ ହୋଇପାରିଛି। ସେ କହିଛନ୍ତି, ଭାରତର ୟୁପିଆଇ ବିଶ୍ୱର ବୃହତ ଡିଜିଟାଲ୍ ଦେୟ ବ୍ୟବସ୍ଥାରେ ପରିଣତ ହୋଇଛି। ଏହାବ୍ୟତୀତ ବିଶ୍ୱରେ ଭାରତ ସବୁଠାରୁ ଅଧିକ ଟିକା ଉତ୍ପାଦନ କରୁଥିବା ଦେଶ ହୋଇଥିବାବେଳେ ଷ୍ଟିଲ୍ ଉତ୍ପାଦନରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ସେ କହିଛନ୍ତି, ଚତୁର୍ଥ ଥର ଲାଗି ରାଜ୍ୟଗୋଷ୍ଠୀ ବାଚସ୍ପତି ଓ ପ୍ରିଜାଇଡିଂ ଅଫିସରମାନଙ୍କ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଛି।
भारत दुनिया की फास्टेस्ट ग्रोइंग मेजर इकोनॉमी है। आज भारत में यूपीआई दुनिया का सबसे बड़ा डिजिटल पेमेंट सिस्टम है। भारत दुनिया का सबसे बड़ा वैक्सीन प्रोड्यूसर है। भारत दुनिया का नंबर 2 स्टील प्रोड्यूसर है। भारत में दुनिया का तीसरा सबसे बड़ा स्टार्टअप इकोसिस्टम है।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପ୍ରତ୍ୟେକଟି ବିଶ୍ୱସ୍ତରୀୟ ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସମସ୍ୟା ଦୃଢ଼ ଭାବେ ଉପସ୍ଥାପନ କରୁଛି। ଭାରତ ଏହାର G20 ଅଧ୍ୟକ୍ଷତା ସମୟରେ ଗ୍ଲୋବାଲ୍ ସାଉଥ୍କୁ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଭାବେ ଚୟନ କରିଥିଲା। ଶ୍ରୀ ମୋଦି କହିଛନ୍ତି, ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକର ମୋଟ ଜନସଂଖ୍ୟାର 50% ଭାରତରେ ବସବାସ କରୁଛନ୍ତି। ଭାରତ ପ୍ରତ୍ୟେକଟି ଦେଶର ବିକାଶ ଲାଗି ଯଥାସମ୍ଭବ ସହାୟତା ପ୍ରଦାନ କରିଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
भारत हर ग्लोबल प्लेटफॉर्म पर ग्लोबल साउथ के हितों को पूरी मजबूती से उठा रहा है। अपनी G20 अध्यक्षता के दौरान भी भारत ने ग्लोबल साउथ की चिंताओं को वैश्विक एजेंडे के केंद्र में रखा। भारत का ये लगातार प्रयास है कि हम जो भी इनोवेशन करें उससे पूरे ग्लोबल साउथ को लाभ हो, कॉमनवेल्थ देशों को फायदा हो।
ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏବଂ ସାମାଜିକ ଗଣମାଧ୍ୟମ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ସାମର୍ଥ୍ୟ ବୃଦ୍ଧି କରିବା ଦିଗରେ ସହାୟକ ହୋଇଛି। ସେ କହିଛନ୍ତି, ଉଭୟ ଏଆଇ ଏବଂ ସାମାଜିକ ଗଣମାଧ୍ୟମ ମଧ୍ୟ ଅମୂଳକ ସୂଚନା ପ୍ରଦାନ, ସାଇବର ଅପରାଧ ଏବଂ ସାମାଜିକ ବିଭାଜନ ଭଳି ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ବିର୍ଲା ଆଲୋଚନା ଜରିଆରେ ଗୁରୁତ୍ୱ ବହନ କରୁଥିବା ସମସ୍ୟାଗୁଡ଼ିକର ସମାଧାନ ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଟୋଫର କାଲିଲା କହିଛନ୍ତି, ଭାରତୀୟ ଗଣତନ୍ତ୍ର ବିଶ୍ୱର ବୃହତ୍ତମ ଏବଂ ସମସ୍ତ ଗଣତନ୍ତ୍ରର ଜନନୀ। ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କହିଛନ୍ତି, ଏହି ସମ୍ମିଳନୀ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ପୁନରୂପ ଦେବା କ୍ଷେତ୍ରରେ ସଫଳ ସାବ୍ୟସ୍ତ ହେବ। ଇରାନ୍ର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଜଟିଳ ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ଭାରତୀୟ ନାଗରିକମାନଙ୍କୁ ସେହି ଦେଶକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଇରାନ୍ ଗସ୍ତ ନ କରିବାକୁ ପରାମର୍ଶ ଦିଆଯାଇଛି। ସେଠାରେ ବସବାସ କରୁଥିବା ଭାରତୀୟ ନାଗରିକ ଓ ଭାରତର ମୂଳ ଅଧିବାସୀମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ଅଞ୍ଚଳରେ ସାବଧାନତା ଅବଲମ୍ବନ କରିବା ଲାଗି ମନ୍ତ୍ରଣାଳୟ କହିଛି। ଆବଶ୍ୟକ ସମୟରେ ସେମାନେ ତେହେରାନସ୍ଥିତ ଦୂତାବାସ ସହ ଯୋଗାଯୋଗ କରିବାକୁ ଜରୁରୀକାଳୀନ ଟେଲିଫୋନ୍ ନମ୍ଘର ଦିଆଯାଇଛି। ନମ୍ଘରଗୁଡ଼ିକ ହେଉଛି 9891210 9115 9891210101 ଓ 9109। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ବୀର ଯବାନମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପରାୟଣତା ଏବଂ ଦେଶର ସୁରକ୍ଷାରେ ପ୍ରତିବଦ୍ଧତାକୁ ସ୍କରଣ କରିବା ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସେନା ଦିବସ ପାଳନ କରାଯାଉଛି। 1949 ପ୍ରଥମ ଭାରତୀୟ କମାଣ୍ଡର ଇନ୍ ଚିଫ୍ ଫିଲ୍ଡ ମାର୍ଶାଲ କେଏମ୍ କରିଆପ୍ପାଙ୍କ ସ୍କୃତିରେ ଏହି ଦିବସ ପ୍ରତ୍ୟେକ ବର୍ଷ ଜାନୁଆରୀ 15 ପାଳନ କରାଯାଇଥାଏ। ସେନା ଦିବସ ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶର ବୀର ସୈନିକ, ଅବସରପ୍ରାପ୍ତ ସେନା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସୁରକ୍ଷା ଦେବା କ୍ଷେତ୍ରରେ ଭାରତୀୟ ସେନା ସବୁବେଳେ ସକ୍ରିୟ ଥାଏ। ସେ କହିଛନ୍ତି, ବୀର ସୈନିକମାନେ ଦେଶର ସୀମାରେ ସୁରକ୍ଷା ଯୋଗାଇବା ସହ ଜଟିଳ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସୈନିକମାନଙ୍କ ପ୍ରଥମେ ଦେଶର ଭାବନା ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରିଥାଏ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭାରତୀୟ ସେନାର ସୈନିକ, ଅଧିକାରୀ ଏବଂ ବରିଷ୍ଠ ସଦସ୍ୟମାନଙ୍କୁ ସମ୍ମାନ ଜଣାଇ କହିଛନ୍ତି, ଦେଶର ସୁରକ୍ଷାରେ ସେନାନୀମାନଙ୍କ ଅଦମ୍ୟ ସାହସ, ଶୃଙ୍ଖଳା ଏବଂ ସର୍ବୋଚ୍ଚ ବଳିଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଇଥାଏ। ଉପରାଷ୍ଟ୍ରପତି କହିଛନ୍ତି, ସେମାନଙ୍କର ନିଃସ୍ୱାର୍ଥପର ସେବା ପାଇଁ ଭାରତ ସବୁବେଳେ ତା'ର ସେନାବାହିନୀ ପ୍ରତି କୃତଜ୍ଞ ରହିଛି। ଏହି ଅବସରରେ ଶ୍ରୀ ରାଧାକୃଷ୍ଣନ କହିଛନ୍ତି, କର୍ତ୍ତବ୍ୟ ସମୟରେ ବଳିଦାନ ଦେଇଥିବା ବୀର ସୈନିକମାନଙ୍କୁ ଆଜି ଦେଶ ସମ୍ମାନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବୀର ସୈନିକମାନଙ୍କୁ ସେମାନଙ୍କ ପ୍ରତିବଦ୍ଧତା ଲାଗି ସମ୍ମାନ ଜଣାଇଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷା ପାଇଁ ପ୍ରତିକୂଳ ପରିସ୍ଥିତିରେ ନିଃସ୍ୱାର୍ଥପର ସେବା ଯୋଗାଉଥିବା ସୈନିକମାନଙ୍କ ଅଦମ୍ୟ ସାହସ ପ୍ରଶଂସନୀୟ। ସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସେନାର କର୍ତ୍ତବ୍ୟ ପରାୟଣତା ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ କୃତଜ୍ଞତା ସୃଷ୍ଟି କରିଛି ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସେନା ଦିବସ ଅବସରରେ ବୀର ସୈନିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ ସେନାର ଅଦମ୍ୟ ସାହସ, ସର୍ବୋଚ୍ଚ ବଳିଦାନ ଏବଂ ଦେଶର ସାର୍ବଭୌମତ୍ୱ ଓ ଏକତାର ସୁରକ୍ଷା ଦିଗରେ ସେମାନଙ୍କର ପ୍ରତିବଦ୍ଧତାକୁ ଦେଶ ପ୍ରଶଂସା କରୁଛି ବୋଲି କହିଛନ୍ତି। ଭାରତୀୟ ସେନାର କର୍ତ୍ତବ୍ୟ ପରାୟଣତା, ଶୃଙ୍ଖଳା ଏବଂ ମାନବୀୟ ସେବା ବିଶ୍ୱରେ ସ୍ୱତନ୍ତ୍ରତା ସୃଷ୍ଟି କରିଛି। ଶ୍ରୀ ସିଂ ଏକ ଆଧୁନିକ, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସେନା ଗଠନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2-ଦିନିଆ ଗସ୍ତରେ ଯାଇ ପଞ୍ଜାବରେ ପହଞ୍ଚିଛନ୍ତି। ଅମୃତସରଠାରେ ରାଷ୍ଟ୍ରପତି ଗୁରୁ ନାନକଦେବ ବିଶ୍ୱବିଦ୍ୟାଳୟର 50ତମ ସ୍ୱର୍ଣ୍ଣ ଜୟନ୍ତୀ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହି ବିଶ୍ୱବିଦ୍ୟାଳୟର 463 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଡିଗ୍ରୀ ଏବଂ ପଦକ ପ୍ରଦାନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜଳନ୍ଧରସ୍ଥିତ ଡକ୍ଟର ବିଆର୍ ଆମ୍ବେଦକର ଜାତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର 21ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ରାଷ୍ଟ୍ରପତି ସେହି ପ୍ରତିଷ୍ଠାନରେ ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକାର ଉନ୍ମୋଚନ ସହ ସାଇବର ସୁରକ୍ଷା ଏବଂ 5G ସମ୍ପର୍କିତ ଉତ୍କର୍ଷ କେନ୍ଦ୍ରର ଉଦ୍ଘାଟନ କରିବେ। ବ୍ରିହାନ ମୁମ୍ବାଇ ମହାନଗର ସମେତ ମହାରାଷ୍ଟ୍ରର 29 ନଗର ନିଗମ ନିମନ୍ତେ ଆଜି ସକାଳୁ ମତଦାନ ଜାରି ରହିଛି। ପୂର୍ବାହ୍ନ 9:30 ସୁଦ୍ଧା ବ୍ରିହାନ ମୁମ୍ବାଇ ନଗର ନିଗମରେ 6.98% ମତଦାନ ହୋଇଥିବା ବେଳେ ନାଗପୁରରେ ପ୍ରଥମ 2 ଘଣ୍ଟା ମଧ୍ୟରେ 7% ଏବଂ ପରବାଣୀରେ 9.2%, ଅହଲ୍ୟାନଗରରେ 7.87% ଓ ଜଲ୍ନାରେ 8.24% ମତଦାନ ରେକର୍ଡ କରାଯାଇଛି। ଏହି ପ୍ରକ୍ରିୟାରେ 3.48 କୋଟି ଭୋଟର 15,931 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଆସନ୍ତାକାଲି ଭୋଟ୍ ଗଣତି ହେବ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜିକାର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୟୁପି ୱାରିୟର୍ସକୁ 7 ୱିକେଟ୍ରେ ହରାଇ ବିଜୟ ଲାଭ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନତାକୁ ଦୃଢ଼ କରି ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତି ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ ଦେଶମାନଙ୍କ ବାଚସ୍କତି ଓ ପ୍ରିଜାଇଡିଂ ଅଫିସରଙ୍କ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ। ଇରାନ୍ର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଜଟିଳ ହେଉଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି କଲା ବୈଦେଶିକ ମନ୍ତ୍ରଣାଳୟ। ଦେଶର ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ସେନା ଦିବସ। 2-ଦିନିଆ ଗସ୍ତରେ ଯାଇ ପଞ୍ଜାବରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।